ହିନ୍ଦୁ ଧାର୍ମିକ ପରମ୍ପରାର ଏକ ବଡ଼ ପର୍ବ ହେଉଛି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି। ଏହାକୁ ମଧ୍ୟ ଓଡ଼ିଆର ନବବର୍ଷ କୁହାଯାଏ। ଓଡ଼ିଆ ପଞ୍ଜିକା ଅନୁସାରେ ଏହାକୁ ବର୍ଷର ପ୍ରଥମ ଦିନ ବୋଲି କୁହାଯାଏ। ଏହି ପର୍ବ ସହ ଜଡ଼ିତ ହୋଇ ରହିଛି ଆମ ସାମାଜିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପରମ୍ପରା। ଏହାର ଅନ୍ୟ ନାମ ହେଉଛି ମହାବିଷୁବ ପଣା ସଂକ୍ରାନ୍ତି ଓ ଜଳ ସଂକ୍ରାନ୍ତି। ଏହି ଦିନରେ ସୂର୍ଯ୍ୟ ବିଷୁବ ରେଖାରେ ଅବସ୍ଥାନ ସହ ବାରଟି ରାଶିରେ ଚଳନ ହେଉଥିବାରୁ ଏହାକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ। ଏହାକୁ ଓଡ଼ିଶାର ଘରେ ଘରେ ଏକ ପବିତ୍ର ଦିନ ଭାବେ ପାଳନ କରାଯାଏ। ତେଣୁ ଏହି ସଂକ୍ରାନ୍ତିରେ ଘରେ ଏବଂ ଦେବାଳୟମାନଙ୍କରେ ସ୍ୱତନ୍ତ୍ର ପୂଜାପାଠ ଆୟୋଜନ କରାଯାଇଥାଏ। କଦଳୀ, ଛେନା, ନଡ଼ିଆ, ବେଲ, ଅମ୍ବ, କ୍ଷୀର ଏବଂ ବିଭିନ୍ନ ଫଳର ମିଶ୍ରଣ ଦ୍ୱାରା ପଣା ପ୍ରସ୍ତୁତ କରାଯାଏ। ଏହାକୁ ଭଗବାନଙ୍କ ପାଖରେ ପାଣି ଲାଗି କରିବା ପରେ ଏହାର ଉପଭୋଗ କରନ୍ତି ଲୋକେ। ଓଡ଼ିଆ ନବବର୍ଷର ନୂଆ ପାଞ୍ଜିର ପ୍ରଚଳନରୁ ମଧ୍ୟ ସ୍ୱତନ୍ତ୍ର ପରମ୍ପରା ରହିଛି। ପୁରୀ ଶ୍ରୀମନ୍ଦିରରେ ମଧ୍ୟ ପାଞ୍ଜି ଅନୁକୂଳ କରାଯାଏ। ଏହାସହ ଏହି ପବିତ୍ର ଦିନରେ ଝାମୁ ଯାତ୍ରାର ମଧ୍ୟ ଉଦ୍ଯାପନ କରାଯାଏ। କିଛି ଲୋକ ମାନସିକ ରଖି ଏହି ଝାମୁ ବ୍ରତ ଧାରଣ କରିଥାନ୍ତି। ଏଥିପାଇଁ ମାସେ ପୂର୍ବରୁ ବ୍ରତଧାରୀମାନେ ବ୍ରତ ପାଳନ କରିଥାନ୍ତି। ଏହି ପବିତ୍ର ଦିନରେ ଝାମୁ ଚାଲି ନିଜ ବ୍ରତ ଭାଙ୍ଗିଥାନ୍ତି। ଚୈତ୍ର ପର୍ବ ନାମରେ ମଧ୍ୟ ଏହି ପର୍ବକୁ ପାଳନ କରାଯାଏ। ମହାବିଷୁବ ସଂକ୍ରାନ୍ତି ଓଡ଼ିଆମାନଙ୍କର ସବୁଠାରୁ ବଡ଼ ଦିନ। ପାରମ୍ପରିକ ଗଣନା ଅନୁଯାୟୀ ପ୍ରତିବର୍ଷ ପ୍ରାୟ ଏପ୍ରିଲ ମାସ 13-14 ତାରିଖରେ ଏହା ପଡ଼େ। ଏହି ସମୟରେ ବସନ୍ତ ଋତୁ ଧରାପୃଷ୍ଠରୁ ବିଦାୟ ନେବା ସହ ଗ୍ରୀଷ୍ମ ଋତୁ ପ୍ରବେଶ କରେ। ତାଛଡ଼ା ଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ ପଣା ସଂକ୍ରାନ୍ତି ପାଳନ କରାଯାଏ। ପଞ୍ଜାବରେ ବୈଶାଖୀ, ଆସାମରେ ବିହୁ, ମିଥିଳାରେ ଜୁଇ ଶୀତଳ, ବଙ୍ଗଳାରେ ନବବର୍ଷ, କର୍ଣ୍ଣାଟକରେ ବିଶୁ ପର୍ବ, କେରଳରେ ବିଶୁ ଏବଂ ତାମିଲନାଡ଼ୁରେ ଉଥାଣ୍ଡୁ ଭାବେ ଏହି ପର୍ବଟିକୁ ପାଳନ କରାଯାଏ। ଏହି ଶୁଭ ଦିନରେ ବିଭିନ୍ନ ସ୍ଥାନରେ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ। ଓଡ଼ିଶାରେ ଏହି ପର୍ବକୁ ବହୁତ ଧୁମ୍ଧାମ୍ରେ ପାଳନ କରିଥାନ୍ତି ଲୋକମାନେ। ଏହି ଦିନ ମଧ୍ୟ ପ୍ରତ୍ୟେକ ହିନ୍ଦୁ ପରିବାରର ତୁଳସୀ ଚଉରାରେ ମାଟିରେ ତିଆରି ଠେକି ବସା ହୁଏ। ଠେକିରେ ସରୁକଣା କରି ସେଥିରେ ଦୁବ ଲଗାଯାଇଥାଏ। ଠେକିରେ ପାଣି ଦିଆଯିବା ଦ୍ୱାରା ତାହା ଦୁବ ସାହାଯ୍ୟରେ ଧୀରେ ଧୀରେ ତୁଳସୀ ବୃକ୍ଷ ମୂଳକୁ ପ୍ରବେଶ କରେ। ଏହି ସଂକ୍ରାନ୍ତିରେ ଶିବଲିଙ୍ଗ, ଶାଳଗ୍ରାମ, ହନୁମାନ ଏବଂ ଅନ୍ୟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। କଟକରେ ମା କଟକ ଚଣ୍ଡୀ, ଝଙ୍କଡ଼ରେ ମା ସାରଳା, ଯାଜପୁରରେ ମା ବିରଜା, କାକଡ଼ପୁରରେ ମା ମଙ୍ଗଳା ଏବଂ ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ପାଖରେ ପୂଜା ପାଇଁ ବହୁତ ଜନସମାଗମ ହୁଏ। ଉତ୍ତର ଓଡ଼ିଶାରେ ଏହି ପର୍ବକୁ ଚଡ଼କ ପର୍ବ କୁହାଯାଉଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଏହି ପର୍ବକୁ ମେରୁଯାତ୍ରା ବୋଲି କୁହାଯାଏ। ଓଡ଼ିଆ ନବବର୍ଷ ଉପଲକ୍ଷେ ମୋ ଓଡ଼ିଶା ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଅନେକ ଅନେକ ଶୁଭେଚ୍ଛା।